ମୋ ନାଁ ଧୁନୁ ନାୟକ, ଆମ ଗାଁ ରାଇଫୁଲି। ମୁଁ ଆଜି କଙ୍କଡ଼ା ପିଅଣ କଥା କହିବି, କଙ୍କଡ଼ା ପିଅଣ କଥା କହିବି। ଆଉ କଙ୍କଡ଼ାକୁ ଧରି ଆଣିକି ତାକୁ ମାରିକି ଧୁଆ ଧୋଇ ଭଲରେ କରିଦେବି, ଟିକେ ଶିଳରେ କମ କମ ତାକୁ ଛେଚିଦେବି, ସୋରିଷ ଜିରା ରସୁଣ ଅଦା ସବୁ ବାଟିଦେବି, ଶିଳରେ ବାଟିବି। ବାଟିକି ତାକୁ ତେଲ କଡ଼େଇ ବସେଇକି ମସଲା କଷିଦେବି, କଷି ଦେଇକି କଙ୍କଡ଼ା କମ କମ ଯେ ଫଟା ହେଇଥିବ ତାକୁ ଲଗେଇଦେବି, ଲଗେଇକି ଘାଟିକି ସେଠେ ପାଣି ଟିକେ ପକେଇଦେବି, ଗରମ ପାଣି ଫୁଟିଗଲା ବେଲେ କମ କମ ଝୋଳ ରଖିକିରି ଆମେ ଖାଉଛୁ, ଆମକୁ ଭଲ ଲାଗୁଛି। କଙ୍କଡ଼ା ପିଣାଟା ଭଲ।